ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଗୌହାଟୀରେ 2090 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପିଏନ୍ଜି ଏବଂ ଏଲ୍ପିଜି ସଂଯୋଗ ଉପରେ କଟକଣା ଜାରି। ଖାର୍କ ଦ୍ୱୀପ ଏବଂ ଆବୁ ମୁସା ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁଏଇର ଅଞ୍ଚଳ ବ୍ୟବହାର ସଂକ୍ରାନ୍ତ ଇରାନ୍ର ଅଭିଯୋଗ ପରେ ଉପସାଗରୀୟ ଅଞ୍ଚଳରେ ବୃଦ୍ଧି ପାଇଛି ଉତ୍ତେଜନା। ଏବଂ ବେଲ୍ଜିୟମ୍ର ବ୍ରସେଲ୍ସକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ନିର୍ବାଚନ ଆୟୋଗ ଆଜି ଅପରାହ୍ନ 4:00ରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ସୂଚୀ ଘୋଷଣା କରିବେ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଏହି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 7 ତାରିଖରେ ଶେଷ ହେଉଥିବା ବେଳେ 126 ଆସନ ବିଶିଷ୍ଟ ଆସାମ ବିଧାନସଭାର କାର୍ଯ୍ୟକାଳ ମେ 20 ତାରିଖରେ, 140 ସଦସ୍ୟ ବିଶିଷ୍ଟ କେରଳ ବିଧାନସଭାର କାର୍ଯ୍ୟକାଳ ମେ 23 ତାରିଖ, 234 ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାର କାର୍ଯ୍ୟକାଳ ମେ 10 ତାରିଖରେ ଏବଂ 30 ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାର କାର୍ଯ୍ୟକାଳ 15 ଜୁନ୍ରେ ଶେଷ ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରୋଟନ୍ ଥେରାପି ମେସିନ୍କୁ ପ୍ରଚଳନ କରିବାରେ ଆସାମ ଭାରତର ପ୍ରଥମ ରାଜ୍ୟ ହୋଇଛି। ଗୌହାଟୀଠାରେ ଆଜି 2090 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାରଙ୍କ ସମୟରେ ଗତ 10 ବର୍ଷ ମଧ୍ୟରେ ଆସାମ ଦେଶର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପରିଣତ ହୋଇଛି।
14 में से 12 कैंसर सेंटर बनाने का काम आज पूरा हो गया है। एक प्रकार से कंप्लीट व्यवस्था कैंसर के उपचार की, और प्रोटोन थेरेपी जैसी अत्याधुनिक तकनीक जो बहुत महंगी है, देश के किसी भी सरकारी अस्पताल में प्रोटोन थेरेपी की व्यवस्था नहीं है, मगर आज हेमंत जी 400 करोड़ की लागत से असम के कैंसर सेंटर में प्रोटोन थेरेपी को भी एस्टैब्लिश करने जा रहे हैं, और असम देश में पहला राज्य बनेगा जहां सरकारी अस्पताल में प्रोटोन थेरेपी।
ଏହି ଅବସରରେ ଶ୍ରୀ ଶାହା ଆଭାସୀ ମାଧ୍ୟମରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ପିଏନ୍ଜି ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ଏଲ୍ପିଜି ସଂଯୋଗ ଉପରେ କଟକଣା ଜାରି କରାଯାଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଏଲ୍ପିଜି ସଂଯୋଗ ତୁରନ୍ତ ହସ୍ତାନ୍ତର କରିବାକୁ ଉପଭୋକ୍ତାଙ୍କୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ପିଏନ୍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏଲ୍ପିଜି ସଂଯୋଗକୁ କାର୍ଯ୍ୟକାରୀ ରଖିବା କିମ୍ବା ସରକାରୀ ତୈଳ କମ୍ପାନୀ ଓ ସେମାନଙ୍କର ଅଧିକୃତ ବିତରକଙ୍କଠାରୁ ଏଲ୍ପିଜି ସିଲିଣ୍ଡର ରିଫିଲ୍ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ଏପରିକି ପୂର୍ବରୁ ପିଏନ୍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କୁ ଭବିଷ୍ୟତରେ ନୂତନ ଏଲ୍ପିଜି ସଂଯୋଗ ପ୍ରଦାନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ରନ୍ଧନ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ନକଲ ପଦକ୍ଷେପକୁ ପ୍ରତିହତ କରିବା ଏବଂ ପିଏନ୍ଜି ନେଟ୍ୱର୍କ ସୁବିଧା ନଥିବା ଉପଭୋକ୍ତାଙ୍କ ପାଇଁ ଏଲ୍ପିଜି ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି, ଭାରତର କୂଟନୈତିକ ପ୍ରୟାସ ପରେ ହରମୁଜ ପ୍ରଣାଳୀ ଦେଇ 2 ଭାରତୀୟ ଏଲ୍ପିଜି ପରିବହନକାରୀ ଜାହାଜ ସୁରକ୍ଷିତ ଭାବେ ଯାତ୍ରା କରିଛି। ଏହି 2 ଭାରତୀୟ ଜାହାଜ ଶିବାଲିକ ଓ ନନ୍ଦା ଦେବୀ ଗୁଜରାଟର ମୁଦ୍ରା ଓ କାନ୍ଦଲ ବନ୍ଦର ଅଭିମୁଖେ ଯାତ୍ରା କରୁଛନ୍ତି। ଏଥିରେ 92,700 ଟନ୍ ଏଲ୍ପିଜି ଭାରତକୁ ଆସୁଛି। ଆସନ୍ତାକାଲି କିମ୍ବା 17 ତାରିଖରେ ଏହି ଜାହାଜ 2 ଭାରତୀୟ ବନ୍ଦରରେ ପହଞ୍ଚିବେ ବୋଲି ଶ୍ରୀ ସିହ୍ନା ସୂଚନା ଦେଇଛନ୍ତି। ହରମୁଜ ପ୍ରଣାଳୀ ଦେଇ ପଶ୍ଚିମ ପାର୍ଶ୍ୱରେ ଅଟକି ରହିଥିବା 22 ଭାରତୀୟ ପତାକାବାହୀ ଜାହାଜକୁ ସୁରକ୍ଷିତ ଭାବେ ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।
मैं सुनील पुलिस के पास आकर आत्मसमर्पण कर चुका हूँ। यहाँ अमकुल विस कैडर पुलिस के पास है। शुक्रु दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गांव वालों के फोन नंबर से नीतू दादा को फोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फोन नंबर 7815070531।
ଇରାନ ଅଞ୍ଚଳଗୁଡ଼ିକରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସଂଯୁକ୍ତ ଆରବ ଏମିରେଟ୍ସ ନିଜ ଅଞ୍ଚଳକୁ ଶତ୍ରୁପକ୍ଷକୁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରୁଛି ବୋଲି ଇରାନ ଅଭିଯୋଗ ପରିପ୍ରେକ୍ଷୀରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଅଘାର୍ଚି ଅଭିଯୋଗ କରି କହିଛନ୍ତି, ଇରାନର ଖାର୍ଗ ଦ୍ୱୀପ ଏବଂ ଆବୁମୁସାରେ ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାସ୍ ଅଲ୍ ଖାଇମା ଏବଂ ଦୁବାଇ ନିକଟରେ ଅବସ୍ଥିତ ଖିମାରସ୍ ଅଞ୍ଚଳକୁ ବ୍ୟବହାର କରାଯାଇଥିଲା। ଇରାନର ଖାତାମ ଅଲ୍ ଅନ୍ବିଆ କେନ୍ଦ୍ରୀୟ ମୁଖ୍ୟାଳୟ, ଜେବେଲ୍ ଅଲି ଖଲିଫା ବନ୍ଦର ଏବଂ ଫୁଜାଇରା ବନ୍ଦର ସମେତ ପ୍ରମୁଖ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ ସଂଯୁକ୍ତ ଆରବ ଏମିରେଟ୍ସର ବାସିନ୍ଦାକୁ ସତର୍କ କରାଇଛି। ଆମେରିକୀୟ ସାମରିକ କାର୍ଯ୍ୟକଳାପ ସହିତ ଜଡ଼ିତ ଏହି ଅଞ୍ଚଳଗୁଡ଼ିକରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇରାନ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆଜି ସକାଳେ 3 ପ୍ରମୁଖ ବନ୍ଦର ଉପରେ ଇରାନ ମିସାଇଲ୍ ଆକ୍ରମଣ କରିଥିବା ନେଇ ସଂଯୁକ୍ତ ଆରବ ଏମିରେଟ୍ସ କହିଛି। ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ନେଇ ସହଯୋଗୀ ଦେଶଗୁଡ଼ିକ ପକ୍ଷରୁ ଯୁଦ୍ଧ ଜାହାଜ ମୁତୟନ କରାଯିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଲେବାନନ୍ରେ ଏପର୍ଯ୍ୟନ୍ତ 800 ଲୋକଙ୍କର ମୃତ୍ୟୁ ହୋଇଛି। 850,000 ଅଧିକ ଲୋକ ବିସ୍ଥାପିତ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଆଜି 14 ଉଡ଼ାଣକୁ ବାତିଲ କରାଯାଇଛି। ବିମାନ ସେବା ପ୍ରଦାନକାରୀ ସଂସ୍ଥା କହିଛି, ବାତିଲ କିମ୍ବା ଅସ୍ଥାୟୀ ଭାବେ ସ୍ଥଗିତ ରହିଥିବା ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କୁ କୌଣସି ଅତିରିକ୍ତ ଦେୟ କିମ୍ବା ଭବିଷ୍ୟତରେ ପୁନଃ ଟିକେଟ୍ ବୁକ୍ କରିବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପଶ୍ଚିମ ଏସିଆ ଅଞ୍ଚଳରେ ଆସନ୍ତାକାଲିଠାରୁ ଏପ୍ରିଲ 10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା 12 ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛି। ବୋର୍ଡ କହିଛି, ଚଳିତ ମାସର 1 ରୁ 9 ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା, ଯାହାକୁ ପୂର୍ବରୁ ସ୍ଥଗିତ ରଖାଯାଇଥିଲା, ସେହି ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ପଶ୍ଚିମ ଏସିଆ ଅଞ୍ଚଳରେ 12 ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପ୍ରକ୍ରିୟା ପରେ ଉଚିତ ସମୟରେ ପରୀକ୍ଷା ନେଇ ଅଲଗା ସୂଚନା ପ୍ରଦାନ କରାଯିବ। ନେପାଳର ଗୋର୍ଖା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 7 ଭାରତୀୟ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଏକ ମାଇକ୍ରୋ ବସ୍ 14 ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ 16 ନେଇ ଏକ ମନ୍ଦିରରୁ ଫେରୁଥିବା ବେଳେ କଣ୍ଟାରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନୀୟ ପୁଲିସ୍ କହିଛି। ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା 7 ଯାକ ତୀର୍ଥଯାତ୍ରୀଙ୍କ ମଧ୍ୟରେ 2 ମହିଳା ଏବଂ 5 ପୁରୁଷ ଅନ୍ତର୍ଭୁକ୍ତ। ଆହତଙ୍କୁ ଅମ୍ବୁଖାଇରେନିସ୍ଥିତ ହସ୍ପିଟାଲ ଏବଂ ଚିତ୍ୱାଙ୍ଗାସ୍ଥିତ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଥିବା ପୁଲିସ୍ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବେଲ୍ଜିୟମ୍ର ବ୍ରସେଲ୍ସକୁ ଆଜିଠାରୁ 2 ଗସ୍ତରେ ଯାଉଛନ୍ତି। ୟୁରୋପୀୟ ସଂଘର ଶୀର୍ଷ ପ୍ରତିନିଧି ଏବଂ ଉପରାଷ୍ଟ୍ରପତି କାଜା କାଲାସଙ୍କ ନିମନ୍ତ୍ରଣ କ୍ରମେ ଡକ୍ଟର ଜୟଶଙ୍କର ଏହି ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବୈଦେଶିକ ବ୍ୟାପାର ପରିଷଦ ବୈଠକରେ 27 ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ନୂଆଦିଲ୍ଲୀରେ ଆୟୋଜିତ କୃଷି ଖାଦ୍ୟ ବ୍ୟବସ୍ଥାରେ ମହିଳା ଶୀର୍ଷକ 3 ବିଶ୍ୱ ସମ୍ମିଳନୀ ଗତକାଲି ଉଦ୍ଯାପିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍ଘାଟିତ ଏହି ସମ୍ମିଳନୀ କୃଷି ଖାଦ୍ୟ ମୂଲ୍ୟ ଶୃଙ୍ଖଳରେ ନିରନ୍ତର ବିକାଶକୁ ପ୍ରୋହାହନ ପ୍ରଦାନ କରିବା ସହିତ ମହିଳାଙ୍କୁ ସଶକ୍ତ କରିବା ନେଇ ଏକ ମଞ୍ଚ ପ୍ରଦାନ କରିଛି। ସମ୍ମିଳନୀରେ 18 ଦେଶର ନୀତି ନିର୍ଦ୍ଧାରକ, କୃଷି ବିଶେଷଜ୍ଞ, ବୈଜ୍ଞାନିକ, ଉଦ୍ୟୋଗୀ ଏବଂ ମହିଳା ନେତୃବୃନ୍ଦ ଏକତ୍ରିତ ହୋଇ କୃଷି କ୍ଷେତ୍ରର ବିକାଶ ଉପରେ ମତ ବିନିମୟ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଗୌହାଟୀଠାରେ 2,090 କୋଟି ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପିଏନ୍ଜି ଏବଂ ଏଲ୍ପିଜି ସଂଯୋଗ ଉପରେ କଟକଣା ଜାରି। ଏବଂ ବେଲଜିୟମର ବ୍ରସେଲ୍ସକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ସମ୍ବାଦ ଶେଷ ହେଲା।